ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ଲୋକସଭାର ମଞ୍ଜୁରୀ ଲାଭ କଲା ୱାକଫ ସଂଶୋଧନ ବିଧେୟକ 2025। 12 ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ପରେ ହେଲା ଭୋଟ୍ ଗ୍ରହଣ। ବିଧେୟକ ସପକ୍ଷରେ 288 ଓ ବିରୋଧରେ ଭୋଟ୍ ଦେଲେ 232 ଜଣ ସଦସ୍ୟ। ଷଷ୍ଠ ବିମ୍ଷ୍ଟେକ୍ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଦୁଇଦିନିଆ ଥାଇଲାଣ୍ଡ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 8 ୱିକେଟ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ୱାକଫ ସଂଶୋଧନ ବିଧେୟକ 2025 ଲୋକସଭାର ମଞ୍ଜୁରୀ ଲାଭ କରିଛି। ବିରୋଧୀଙ୍କ ଦ୍ୱାରା ଆଗତ ସଂଶୋଧନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଲୋକସଭା ଏହି ମଞ୍ଜୁରୀ ପ୍ରଦାନ କରିଛି। ବିଧେୟକ ସପକ୍ଷରେ 288 ଜଣ ସଦସ୍ୟ ଭୋଟ୍ ଦେଇଥିବାବେଳେ ଏହା ବିରୋଧରେ 232 ଜଣ ସଦସ୍ୟ ଭୋଟ୍ ଦେଇଥିଲେ। ବିଧେୟକ ଉପରେ 12 ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ଚାଲିଥିଲା। ୱାକଫ ସଂଶୋଧନ ବିଲ୍ 2025ର ଉଦ୍ଦେଶ୍ୟ ହେଉଛି ୱାକଫ ସମ୍ପତ୍ତି ପରିଚାଳନାକୁ ଶୃଙ୍ଖଳିତ କରିବା, ଐତିହ୍ୟସ୍ଥଳଗୁଡ଼ିକର ସୁରକ୍ଷା ଏବଂ ସାମାଜିକ କଲ୍ୟାଣକୁ ପ୍ରୋତ୍ସାହିତ କରିବା। ଏହି ବିଲ୍ରେ ୱାକଫ ବୋର୍ଡ ଏବଂ ଅନ୍ୟ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟକୁ ଶୃଙ୍ଖଳିତ କରିବା ସହିତ ପରିଚାଳନାଗତ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ମୁସଲମାନ ମହିଳା ବିଶେଷକରି ବିଧବା ଏବଂ ଛାଡ଼ପତ୍ର ପାଇଥିବା ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ଉନ୍ନତି ଆଣିବା ଲାଗି ଏହି ବିଲ୍ରେ ବ୍ୟବସ୍ଥା କରାଯାଇଛି। ୱାକଫ ବୋର୍ଡ ପରିଚାଳନା ଏବଂ ନୀତିଗତ ନିଷ୍ପତ୍ତି କ୍ଷେତ୍ରରେ ମୁସଲମାନ ସମ୍ପ୍ରଦାୟର ପ୍ରତିନିଧିତ୍ୱକୁ ଏହି ବିଲ୍ରେ ଅଗ୍ରାଧିକାର ଦିଆଯାଇଛି। ବିଲ୍ ଉପରେ ଲୋକସଭାରେ ହୋଇଥିବା ବିତର୍କର ଉତ୍ତରରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଅଣମୁସଲମାନମାନେ ୱାକଫ ବୋର୍ଡ ପରିଚାଳନାରେ ହସ୍ତକ୍ଷେପ କରିବେ ବୋଲି ଯେଉଁ ଧାରଣା ସୃଷ୍ଟି କରାଯାଉଛି ତାହା ସମ୍ପୂର୍ଣ୍ଣ ଭୁଲ୍। ସେ କହିଛନ୍ତି, ଭାରତ ସଂଖ୍ୟାଲଘୁଙ୍କ ପାଇଁ ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶ। ସରକାର ସଂଖ୍ୟାଲଘୁ ବିରୋଧୀ ବୋଲି ଯେଉଁ ଅଭିଯୋଗ ବିରୋଧୀ ଦଳଗୁଡ଼ିକ କରୁଛନ୍ତି ସେସବୁକୁ ଖଣ୍ଡନ କରି ଶ୍ରୀ ରିଜିଜୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସବୁଠାରୁ କ୍ଷୁଦ୍ର ସଂଖ୍ୟାଲଘୁ ସମ୍ପ୍ରଦାୟ ପାର୍ସିମାନଙ୍କର ମଧ୍ୟ ବିକାଶ ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ବିରୋଧୀ ସଦସ୍ୟମାନେ ୱାକଫ ସଂଶୋଧନ ବିଧେୟକକୁ ଅସାମ୍ବିଧାନିକ ବୋଲି କହିଥିବାବେଳେ ଏହାର ଉତ୍ତରରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କହିଛନ୍ତି, ଯଦି ଏହା ଅସାମ୍ବିଧାନିକ ତେବେ ନ୍ୟାୟାଳୟ ଏହାକୁ କାହିଁକି ଖାରଜ କଲେ ନାହିଁ ଏବଂ ବିଧେୟକକୁ ଅସାମ୍ବିଧାନିକ କହିବା ପଛରେ କେଉଁ କାରଣ ରହିଛି ତାହା ବିରୋଧୀ ସଦସ୍ୟମାନେ ଦର୍ଶାଇବା ଆବଶ୍ୟକ।
ये कानून प्रोस्पेक्टिव है, रेट्रोस्पेक्टिव नहीं है। ये किसी का जमीन छीनने का कानून नहीं है। ये किसी का राइट, किसी का हनन करके उसका प्रॉपर्टी को हड़पने का नहीं है। राज्य सरकारों को अधिकार दिया गया है कि जो ऑलरेडी रजिस्टर्ड है उसका तो कोई डिस्प्यूट नहीं है, लेकिन जो डिस्प्यूटेड है, जो कोर्ट में पेंडिंग है, उसको हम यहाँ कानून बना के कैसे हटा सकते हैं।
ପୂର୍ବରୁ ଏହି ବିଲ୍ ଆଗତ କରି ମନ୍ତ୍ରୀ ଶ୍ରୀ ରିଜିଜୁ କହିଥିଲେ, ଏହା ମୁସଲମାନମାନଙ୍କ ଧାର୍ମିକ ପ୍ରଥା ସହ ସମ୍ପର୍କିତ ନୁହେଁ, ଏହା କେବଳ ୱାକଫ ବୋର୍ଡର ସମ୍ପତ୍ତି ସହିତ ଜଡ଼ିତ। ସେ କହିଛନ୍ତି, ସରକାର ୱାକଫ ବୋର୍ଡକୁ ଅଧିକ ସମାବେଶୀ ଏବଂ ଧର୍ମନିରପେକ୍ଷ କରିବାକୁ ଚେଷ୍ଟା କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏହି ବିଧେୟକ ମସ୍ଜିଦ୍ ପରିଚାଳନା ପାଇଁ ଆଦୌ ଉଦ୍ଦିଷ୍ଟ ନୁହେଁ। ଅନ୍ୟପକ୍ଷରେ କାହାର ସମ୍ପତ୍ତି ଜବତ କରିବା ଲାଗି ଏହି ବିଧେୟକ ଉପସ୍ଥାପନ କରାଯାଇ ନାହିଁ। ସେ କହିଛନ୍ତି, ବିଧେୟକରେ ଥିବା ବ୍ୟବସ୍ଥା ଅନୁଯାୟୀ ୱାକଫ ବୋର୍ଡରେ ବିଭିନ୍ନ ମୁସଲମାନ ସମ୍ପ୍ରଦାୟର ମହିଳା, ଅଣମୁସଲମାନ ଏବଂ ଅନ୍ୟମାନେ ପ୍ରତିନିଧି ରହିବେ। ବିରୋଧୀ ଦଳଗୁଡ଼ିକ ଏ ସମ୍ପର୍କରେ ମିଥ୍ୟା ତଥ୍ୟ ଦେଇ ଲୋକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଦେଶର କୌଣସି ସମ୍ପତ୍ତିକୁ ୱାକଫ ସମ୍ପତ୍ତି ଘୋଷଣା କରିବା ଭଳି କେତେକ ଆଇନର ଅପବ୍ୟବହାର କରାଯାଇ ଆସୁଥିଲା। 2013 ୟୁପିଏ ଶାସନ ସମୟରେ ୱାକଫ ଆଇନରେ ସଂଶୋଧନ କରାଯାଇ ଏଭଳି କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। କଂଗ୍ରେସ ଶାସନ ସମୟରେ ରାଜଧାନୀ ଦିଲ୍ଲୀରେ 123 ସମ୍ପତ୍ତିକୁ ୱାକଫ ବୋର୍ଡକୁ ହସ୍ତାନ୍ତର କରାଯାଇଥିଲା, କିନ୍ତୁ ୱାକଫ ସଂଶୋଧନ ସମୟରେ ଯୁଗ୍ମ ସଂସଦୀୟ କମିଟି ଏବଂ ସରକାର ଏଥିସହ ଜଡ଼ିତ ବିଭିନ୍ନ ଅଂଶୀଦାରମାନଙ୍କ ସହ ବ୍ୟାପକ ବିଚାର ବିମର୍ଶ କରିଛନ୍ତି। ବିଶ୍ୱରେ ଭାରତରେ ସର୍ବାଧିକ ୱାକଫ ସମ୍ପତ୍ତି ରହିଥିବାବେଳେ ଭାରତୀୟ ମୁସଲମାନମାନେ କାହିଁକି ଗରିବ ବୋଲି ସେ ପ୍ରଶ୍ନ କରିଥିଲେ। ବିରୋଧୀଙ୍କ ପ୍ରଶ୍ନର ଜବାବରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଥିଲେ, କ୍ୟାବିନେଟ୍ର ଅନୁମୋଦନ ଅନୁଯାୟୀ ଯୁଗ୍ମ ସଂସଦୀୟ କମିଟି ବିସ୍ତୃତ ଆଲୋଚନା ପରେ ଏହି ବିଲ୍ ଅଣାଯାଇଛି।
सदन के माध्यम से देश भर के मुसलमान भाइयों बहनों को कहना चाहता हूं, आपके वक्फ में एक भी नॉन मुस्लिम नहीं आएगा, ये एक्ट में ऐसा कोई प्रावधान। मगर जो वक्फ बोर्ड है और वक्फ परिषद है, उसका काम क्या है? वक्फ की संपत्तियां मान्यवर बेच खाने वाले लोगों को पकड़कर इसके बाहर निकाल।
आलोचना आरंभ करि कंग्रेस सदस्य गौरव गोगई सरकार लोकंक विभ्रांत करुथिबा अभियोग करथिले। से कहिथिले एहा संविधान विरोधी एवं एही बिल जरियारे सरकार संविधानकु दुर्बल करिबा पई चेष्टा करुछन्ती। कंग्रेस शासन समय दिल्ली में 123 टी संपत्ति दिल्ली वाकफ बोर्ड को हस्तांतर करा खंडन करथिले। समाजवादी पार्टी सदस्य अखिलेश यादव आलोचन भाग नहीं अभियोग करथिले जे दर वृद्धि बेकारी विमुद्रीकरण एवं अन्यान्य प्रसंगरे सरकार विफलता को लुचाइबा पई एही बिल आनिछन्ती। तृणमूल कंग्रेस सदस्य कल्याण बानर्जी वाकफ संशोधन बिल को अजौक्तिक एवं मनमुखी बोली कहिथिले। वितर्क रे भाग नै बीजेपी रविशंकर प्रसाद कहिथिले भारत उभय हिंदू एवं मुसलमान संप्रदायर एवं एथिरे कोनोसी संदेह नै। से कहिथिले एही विधेयक वाकफ संपत्तिर सुरक्षा एवं अवहेलित संप्रदायर उन्नति पई अनेक गुडीय संशोधन को मंजूर करिछि। वाकफ संपत्ति परिचालनारे स्वच्छता बजाय रखिबा एवं लिंगगत न्याय वृद्धि करिबा उद्देश्यरे वाकफ बोर्डरे महिलामानंकु अंतर्भुक्त करिबाकु प्रस्ताव रहिछि। आलोचनारे जेडीयू सदस्य तथा केन्द्रमंत्री राजीव रंजन सिंह, समाजवादी पार्टीर मोहिबुल्ला, शिवसेनार श्रीकांत सिंदे, शिवसेना युबीटीर अरविंद सावंत, एआईएमआईएमर अशाउद्दीन ओवैसी, कंग्रेसर केसी वेणुगोपाल एवं इमरान मासू प्रमुख भाग नहीं। लोकसभा में मुसलमान वाकफर द आईन 2024 को मंजूरी मिलता जमापड़ी। ষষ্ঠ বিমষ্টেক শিখর সম্মেলনে যোগ দেওয়া প্রধানমন্ত্রী নরেন্দ্র মোদী আজ সকালে দুইদিনিয়া থাইল্যান্ড গস্তরে যাচ্ছেন। 2016 এবং 2019 পরে এহা প্রধানমন্ত্রী থাইল্যান্ডকে তৃতীয় গস্ত। আজ ব্যাংককের প্রধানমন্ত্রী মোদী থাইল্যান্ডের প্রধানমন্ত্রী সিনাওয়াত্রা সহ দ্বিপাক্ষিক আলোচনা করবে। এতে দ্বিপাক্ষিক সম্পর্কর সমস্ত ক্ষেত্র উপরে হয়েছে অগ্রগতির সমীক্ষা করা। উভয় নেতা ভারত থাইল্যান্ড দ্বিপাক্ষিক ভাগিদারীকে অধিক ত্বরান্বিত করা এবং আঞ্চলিক বিশ্ব প্রসঙ্গ উপরে মত বিনিময় করবে। এব্যতীত আজ মধ্য থাইল্যান্ড সহ কতক দ্বিপাক্ষিক বুঝামণাপত্র স্বাক্ষর হবার কার্যক্রম রয়েছে। আসন্তকালি ষষ্ঠ বিমষ্টেক শিখর সম্মেলনে প্রধানমন্ত্রী নরেন্দ্র মোদী ভাগ নেবে। চলিত বর্ষ এই সম্মেলনের বিষয়বস্তু রয়েছে সমৃদ্ধ সহনশীলতা এবং মুক্ততা। এই শিখর সম্মেলনে ব্যাংকক ভিজন 2030 গ্রহণ করা যাবে এবং বিমষ্টেকর ভবিষ্যৎ দীর্ঘ নির্ধারণ পাই স্বতন্ত্র গোষ্ঠীর রিপোর্ট অনুমোদন করা যাবে। এই গস্ত সময় প্রধানমন্ত্রী মোদী সেঠাকার নেতৃবৃন্দ সাক্ষাৎ আলোচনা করবে। সেঠার প্রধানমন্ত্রী শ্রী মোদী আসন্তকালি তিনিদিনিয়া শ্রীলঙ্কা গস্তরে যাবে। শ্রীলঙ্কা রাষ্ট্রপতি অনুরা কুমারা দিশানায়কঙ্ক নিমন্ত্রণক্রমে প্রধানমন্ত্রী এই গস্ত করুথিবা জনাপড়িছি। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 7 ତାରିଖରୁ ଚାରିଦିନିଆ ପର୍ତ୍ତୁଗାଲ ଓ ସ୍ଲୋଭାକିଆ ଗସ୍ତରେ ଯିବେ। ଗସ୍ତ ଅବସରରେ ରାଷ୍ଟ୍ରପତି ପର୍ତ୍ତୁଗାଲର ରାଷ୍ଟ୍ରପତି ମାର୍ସେଲା ରିବେଲୋ ଡି ସୌଜାଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିବେ। ଶ୍ରୀମତୀ ମୁର୍ମୁ ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଲୁଇସ୍ ମଣ୍ଟେନଗ୍ରୋ ଓ ଆସେମ୍ବ୍ଲିର ଅଧ୍ୟକ୍ଷ ଜୋସ୍ ପେଡ୍ରୋ ଆଗ୍ନିୟାରବାଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। 27 ବର୍ଷ ପରେ କୌଣସି ଭାରତୀୟ ରାଷ୍ଟ୍ରପତି ପର୍ତ୍ତୁଗାଲ ଗସ୍ତ କରିବେ। ପର୍ତ୍ତୁଗାଲ ଗସ୍ତ ଶେଷ କରି ଶ୍ରୀମତୀ ମୁର୍ମୁ ଆସନ୍ତା 9 ତାରିଖରେ ଦୁଇଦିନ ପାଇଁ ସ୍ଲୋଭାକିଆ ଯିବେ। ସେଠାରେ ସେ ସ୍ଲୋଭାକିଆ ରାଷ୍ଟ୍ରପତି ପିଟର ପେଲଗ୍ରିନ୍ ଏବଂ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ସହ ସାକ୍ଷାତ ଆଲୋଚନା କରିବେ। 29 ବର୍ଷ ପରେ ଭାରତୀୟ ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁ ସ୍ଲୋଭାକିଆ ଗସ୍ତ କରିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା 7-8 ତାରିଖରେ ଜାମ୍ମୁ କାଶ୍ମୀର ଗସ୍ତରେ ଯାଇ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ। ଏହି ଅବସରରେ ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ସହ ପରିସ୍ଥିତି ନେଇ ବିସ୍ତୃତ ଆଲୋଚନା କରାଯିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଶାହା ପୁଲିସ୍, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ ଗୁଇନ୍ଦା ସଂସ୍ଥାର ବରିଷ୍ଠ ଅଧିକାରୀମାନଙ୍କ ସହ ମତ ବିନିମୟ କରିବେ। ଆତଙ୍କବାଦ ବିରୋଧୀ ଅଭିଯାନ, ସୀମାପାର ଅନୁପ୍ରବେଶ ଏବଂ ଜାମ୍ମୁ କାଶ୍ମୀରର ସାମଗ୍ରିକ ସୁରକ୍ଷା ଉପରେ ଏହି ବୈଠକରେ ଆଲୋଚନା ହେବାର ଆଶା କରାଯାଉଛି। ଆଇପିଏଲ୍ ଟି20 କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 8 ୱିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ଟେନ୍ ଚିହ୍ନା ସମି ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ 20 ଓଭର୍ରେ 8 ୱିକେଟ୍ ବିନିମୟରେ 169 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଗୁଜରାଟ ଟାଇଟନ୍ସ 17 ଓଭର 5 ବଲ୍ରେ 2 ୱିକେଟ୍ ବିନିମୟରେ 170 ରନ୍ ସ୍କୋର କରିଥିଲା। ଆଜି ସନ୍ଧ୍ୟାରେ କୋଲକାତାର ଇଡେନ୍ ଗାର୍ଡେନ୍ରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଲୋକସଭାର ମଞ୍ଜୁରୀ ଲାଭ କଲା ୱାକଫ ସଂଶୋଧନ ବିଧେୟକ 2025। 12 ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ପରେ ହେଲା ଭୋଟ୍ ଗ୍ରହଣ। ବିଧେୟକ ସପକ୍ଷରେ 288 ଓ ବିରୋଧରେ ଭୋଟ୍ ଦେଲେ 232 ଜଣ ସଦସ୍ୟ। ଷଷ୍ଠ ବିମ୍ଷ୍ଟେକ୍ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଦୁଇଦିନିଆ ଥାଇଲାଣ୍ଡ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 8 ୱିକେଟ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।